ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଚାରିଦିନିଆ କେରଳ ଗସ୍ତ ଅବସରରେ ଆଜି ସାବରିମାଳା ମନ୍ଦିର ପରିଦର୍ଶନ କରିବେ ରାଷ୍ଟ୍ରପତି. ବିହାର ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ. ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ଭାରତୀୟ ନୌସେନାର ଦ୍ୱିବାର୍ଷିକ କମାଣ୍ଡର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ. ନେପାଳରେ ସାଧାରଣ ନିର୍ବାଚନ ନିମନ୍ତେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ଏବଂ ଆଇସିସି ମହିଳା ବିଶ୍ୱକପ୍ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲିର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିଜୟୀ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେରଳକୁ ଚାରିଦିନିଆ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ତିରୁବନନ୍ତପୁରମ୍ଠାରେ ପହଞ୍ଚିଛନ୍ତି. ବିମାନ ବନ୍ଦରଠାରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଏବଂ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଓ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନ୍ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ. ରାଷ୍ଟ୍ରପତି ଆଜି ସାବରିମାଳା ମନ୍ଦିର ପରିଦର୍ଶନ କରିବେ. ତିରୁବନନ୍ତପୁରମ୍ର ରାଜଭବନରେ ପୂର୍ବତନ ରାଷ୍ଟ୍ରପତି କେଆର୍ ନାରାୟଣନ୍ଙ୍କ ଏକ ପ୍ରତିମୂର୍ତ୍ତିକୁ ରାଷ୍ଟ୍ରପତି ଆସନ୍ତାକାଲି ଅନାବରଣ କରିବାର କାର୍ଯ୍ୟସୂଚୀ ରହିଛି. ଶ୍ରୀ ନାରାୟଣ ଗୁରୁ ସମାଧିର ଶତବାର୍ଷିକୀ ସମାରୋହରେ ରାଷ୍ଟ୍ରପତି ଯୋଗଦେବେ. ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ପାଲାସ୍ଥିତ ସେଣ୍ଟ ଥମାସ କଲେଜ ଏବଂ ଏର୍ଣ୍ଣାକୁଲମ୍ଠାରେ ସେଣ୍ଟ ଟେରେସା କଲେଜର କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି. ବିହାର ବିଧାନସଭାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ହେଉଛି ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିବସ. ଗତକାଲି ନାମାଙ୍କନପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି. ଆସନ୍ତା ମାସ 11 ତାରିଖରେ ଏହି ପର୍ଯ୍ୟାୟରେ 122 ଆସନ ପାଇଁ ମତଗ୍ରହଣ କରାଯିବ. ଯାଞ୍ଚ ସମୟରେ ପୂର୍ବ ଚମ୍ପାରନ୍ ଜିଲ୍ଲାର ସୁଗୌରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବିକାଶଶୀଳ ଇନ୍ସାନ୍ ପାର୍ଟିର ପ୍ରାର୍ଥୀଙ୍କର ନାମାଙ୍କନପତ୍ର ଖାରଜ ହୋଇଯାଇଛି. ଆବଶ୍ୟକ ସଂଖ୍ୟକ ପ୍ରସ୍ତାବକ ନଥିବାରୁ ତାଙ୍କର ପ୍ରାର୍ଥୀପତ୍ର ଖାରଜ ହୋଇଥିବା ଜଣାପଡ଼ିଛି. ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ସି ଭିଜିଲ୍ ଆପ୍ ମାଧ୍ୟମରେ ଦାଖଲ କରିବା ପାଇଁ ନିର୍ବାଚନ ଆୟୋଗ ପରାମର୍ଶ ଦେଇଛନ୍ତି. ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି. ବିହାରରେ ମୋଟ 824 ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ନିଯୁକ୍ତ କରାଯାଇଛି. ନିର୍ବାଚନ ସମ୍ପର୍କିତ ଅଭିଯୋଗକୁ 100 ମିନିଟ୍ ମଧ୍ୟରେ ସମାଧାନ କରିବା ନେଇ ଆୟୋଗଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି. ସି ଭିଜିଲ୍ ଆପ୍ ମାଧ୍ୟମରେ ବିହାର ସାଧାରଣ ନିର୍ବାଚନ ଏବଂ ଅନ୍ୟ 8 ରାଜ୍ୟର ବିଧାନସଭା ଉପନିର୍ବାଚନ ସମ୍ଭନ୍ଧିତ 650 ଅଭିଯୋଗ ହସ୍ତଗତ ହୋଇଥିବା ଆୟୋଗ କହିଛନ୍ତି. ସେଥିମଧ୍ୟରୁ 149 ଅଭିଯୋଗର ସମାଧାନ କରାଯାଇସାରିଛି. ନୂଆପଡ଼ା ଉପନିର୍ବାଚନ ପାଇଁ 19 ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି. ସେମାନଙ୍କ ମଧ୍ୟରୁ 11 ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି. ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ଆସନ୍ତା ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ଧାର୍ଯ୍ୟ କରାଯାଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲିଭିଆର ନିର୍ବାଚିତ ରାଷ୍ଟ୍ରପତି ରୋଡ୍ରିଗୋ ପାଜ୍ ପେରେଇରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦ୍ୱିପାକ୍ଷିକ ସହଭାଗିତା ଏବଂ ସମୃଦ୍ଧିକୁ ସୁଦୃଢ଼ କରିବା ନେଇ ସେ ଆଶାବାଦୀ ଅଛନ୍ତି. ଭାରତ ଏବଂ ବଲିଭିଆ ମଧ୍ୟରେ ଦୀର୍ଘଦିନର ଘନିଷ୍ଠ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆକାଶ ମାର୍ଗ ଯୋଗେ ଆଞ୍ଚଳିକ ସଂଯୋଗ ଯୋଜନା ଉଡ଼େ ଦେଶ କି ଆମ୍ ନାଗରିକ ଉଡ଼ାନ୍ ମାଧ୍ୟମରେ ଗତ 9 ମଧ୍ୟରେ 1,56,00,000 ଅଧିକ ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, 2016 ଅକ୍ଟୋବର 21 ଉଡ଼ାନ୍ ଯୋଜନାକୁ ଆରମ୍ଭ କରାଯାଇଥିଲା। ଇତିମଧ୍ୟରେ 3,23,000 ବିମାନ ସେବା ଯୋଗାଇ ଦିଆଯାଇଛି। ଯୋଜନା ଅଧୀନରେ 15 ହେଲିପୋର୍ଟ ଏବଂ 2 ଜଳ ବିମାନ ବନ୍ଦର ସମେତ 93 ବିମାନ ବନ୍ଦରକୁ ସଂଯୋଗ କରାଯାଇ 649 ଯୋଗାଯୋଗ କ୍ଷେତ୍ରକୁ କାର୍ଯ୍ୟକ୍ଷମ କରାଯାଇଛି। ଯୋଜନାର ନବମ ବାର୍ଷିକୀ ପାଳନ ଅବସରରେ ନୂଆଦିଲ୍ଲୀଠାରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରଣାଳୟ ସଚିବ ସମୀର କୁମାର ସିହ୍ନା କହିଛନ୍ତି, ସାଧାରଣ ନାଗରିକଙ୍କ ପାଇଁ ବିମାନ ଯାତ୍ରାକୁ ସୁଲଭ କରିବାରେ ଉଡ଼ାନ୍ ଏକ ପରିବର୍ତ୍ତନକାରୀ ପଦକ୍ଷେପ ସାବ୍ୟସ୍ତ ହୋଇଛି। 2027 ଏପ୍ରିଲ୍ ମାସ ପରେ ମଧ୍ୟ ଏହି ଯୋଜନାକୁ ଜାରି ରଖିବା ଲାଗି ସରକାରଙ୍କ ନିଷ୍ପତ୍ତି ଉପରେ ସେ ଆଲୋକପାତ କରିଛନ୍ତି। ପାହାଡ଼ିଆ ଅଞ୍ଚଳ, ଉତ୍ତର ପୂର୍ବ ଏବଂ ଆକାଂକ୍ଷୀ ଅଞ୍ଚଳ ସହିତ ଯୋଗାଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ପ୍ରାୟ 120 ନୂତନ ଗନ୍ତବ୍ୟସ୍ଥଳର ବିକାଶ ଉପରେ ସରକାର ଧ୍ୟାନ ଦେଉଛନ୍ତି ବୋଲି ସେ କହିଛନ୍ତି। ଯୋଜନା ଅଧୀନରେ ବିମାନ ବନ୍ଦରଗୁଡ଼ିକର ବିକାଶ ପାଇଁ 4,638 କୋଟି ଟଙ୍କା ବ୍ୟୟ କରାଯାଇଛି। ବିଭିନ୍ନ ଉପକୂଳ ଏବଂ ଦ୍ୱୀପାଞ୍ଚଳରେ 30 ଜଳବିମାନ ଘାଟିକୁ ସଂଯୋଗ କରୁଥିବା 150 ଯୋଗାଯୋଗ ପଥ ପାଇଁ ଇଣ୍ଟେଣ୍ଟ ପତ୍ର ଜାରି କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ନୌସେନାର ଦ୍ୱିବାର୍ଷିକ କମାଣ୍ଡର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି। ଅପରେସନ୍ ସିନ୍ଦୁର ଏବଂ ନୌସେନାର ଉନ୍ନତ ଯୁଦ୍ଧ ପ୍ରସ୍ତୁତି ପୃଷ୍ଠଭୂମି ଆଧାରରେ ଆଧାରିତ ଏହି ତିନିଦିନିଆ ସମ୍ମିଳନୀ ବେଶ୍ ଗୁରୁତ୍ୱ ବହନ କରୁଛି। ସମ୍ମିଳନୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କ୍ୟାବିନେଟ୍ ସଚିବ ନୌସେନା କମାଣ୍ଡରଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରତିରକ୍ଷା କର୍ମଚାରୀ ପ୍ରମୁଖ ଏବଂ ବାୟୁସେନା ମୁଖ୍ୟ ମଧ୍ୟ ଏହି ସମ୍ମିଳନୀରେ ଉଦ୍ବୋଧନ ଦେବା ସହ ନୌସେନାର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ସାମ୍ପ୍ରତିକ ଭୂ ରଣନୈତିକ ପରିବେଶରେ ବହୁପକ୍ଷୀୟ ଆହ୍ୱାନକୁ ମୁକାବିଲା କରିବାରେ ନୌସେନା ଦୃଷ୍ଟିକୋଣରୁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ନେପାଳରେ ସାଧାରଣ ନିର୍ବାଚନ ପ୍ରସ୍ତୁତି ତଥା ସୁରକ୍ଷା ପ୍ରସଙ୍ଗରେ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ସେ ବାଲୁୱାଟରସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କାର୍କି ମୁକ୍ତ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି। ନିର୍ବାଚନ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଦଳଗୁଡ଼ିକ ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ଅନୁରୋଧ କରାଯାଇଛି। ସରକାର ଆଇନ ଅନୁଯାୟୀ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କାର୍କି ପ୍ରତିନିଧିମଣ୍ଡଳୀଙ୍କୁ ଆଶ୍ୱାସନା ଦେଇଛନ୍ତି। ଉପଯୁକ୍ତ ପ୍ରକ୍ରିୟା ଏବଂ ଆଇନ ପରିସୀମା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ଦୁର୍ନୀତିର ତଦନ୍ତ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ କାର୍କି କହିଛନ୍ତି। ସୂଚନାଯୋଗ୍ୟ, ଦୁର୍ନୀତି ଓ ସାମାଜିକ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ପରିପ୍ରେକ୍ଷୀରେ ଯୁବ ନେତୃତ୍ୱାଧୀନ ଜେଏନ୍ଜି ପକ୍ଷରୁ ନେପାଳରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବହିଷ୍କାର ପରେ 73 ବର୍ଷିଆ କାର୍କି ଗତମାସରେ ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅପରେସନ୍ ସିନ୍ଦୁର ସମେତ ବିଭିନ୍ନ ଅପରେସନ୍ ଅବସରରେ ଅସାଧାରଣ ସାହସିକତା ପ୍ରଦର୍ଶନ କରିଥିବା ପ୍ରତିରକ୍ଷା କର୍ମଚାରୀଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ସରକାର ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ମୁଖ୍ୟତଃ ଭାରତୀୟ ବାୟୁସେନା ଏବଂ ସେନା କର୍ମଚାରୀଙ୍କ ପାଇଁ ଏହା ଉଦ୍ଦିଷ୍ଟ। ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର କର୍ମଚାରୀଙ୍କୁ 127ଟି ବୀରତା ପୁରସ୍କାର ଏବଂ 40ଟି ବିଶିଷ୍ଟ ସେବା ପୁରସ୍କାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ଏବଂ ଗତମାସ 22 ତାରିଖରୁ ଆରମ୍ଭ ହୋଇଥିବା ଜିଏସ୍ଟି ବଚତ ଉତ୍ସବ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସୁଫଳ ପହଞ୍ଚାଉଛି। ପୋଷାକ ଏବଂ ଜୋତା ନିର୍ମାଣ ତଥା ଉତ୍ପାଦନ କ୍ଷେତ୍ର ଏହାଦ୍ୱାରା ଅଧିକ ଗତିଶୀଳ ହୋଇଛି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ମାଧ୍ୟମରେ ସରକାର ତନ୍ତୁ ଉପରେ ଜିଏସ୍ଟି 18%ରୁ 5%କୁ ହ୍ରାସ କରିଛନ୍ତି। ମାନବ ନିର୍ମିତ ସୂତା ଉପରେ ଟିକସ ହାର ମଧ୍ୟ 12%-5%କୁ ହ୍ରାସ କରାଯାଇଛି। 2500 ଟଙ୍କା ପର୍ଯ୍ୟନ୍ତ ପୋଷାକ ଉପରେ 5% ଟିକସ ଧାର୍ଯ୍ୟ ହୋଇଛି, ଯାହାକି ପୂର୍ବରୁ 12% ଥିଲା। ଜିଏସ୍ଟି ସଂସ୍କାର ବଜାର ଚାହିଦା ବୃଦ୍ଧି କରିବା ସହ ଉତ୍ପାଦନ କ୍ଷେତ୍ର ମଧ୍ୟ ପ୍ରୋତ୍ସାହିତ ହୋଇଛି। ଗାଜା ଅସ୍ତ୍ରବିରତି ଯୋଜନା ଉପରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସ ଆଶାବାଦୀ ଅଛନ୍ତି। ଦକ୍ଷିଣ ଇସ୍ରାଏଲ୍ର କିଆତଗାଟ୍ଠାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଭ୍ୟାନ୍ସ କହିଛନ୍ତି, ଅସ୍ତ୍ରବିରତି ନେଇ ଉଭୟ ପକ୍ଷ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ଆଶା ବ୍ୟକ୍ତ କରୁଛନ୍ତି। ଇସ୍ରାଏଲ୍ର ବିମାନ ଆକ୍ରମଣରେ 26 ପାଲେଷ୍ଟାଇନ୍ ଅଧିବାସୀଙ୍କର ମୃତ୍ୟୁ ହେବାର 2 ଦିନ ପରେ ଗତକାଲି ଉପରାଷ୍ଟ୍ରପତି ଶ୍ରୀ ଭ୍ୟାନ୍ସ ଇସ୍ରାଏଲ୍ ଗସ୍ତରେ ଯାଇଛନ୍ତି। ଅସ୍ତ୍ରବିରତି ଚୁକ୍ତିନାମାକ ସୁଦୃଢ଼ କରିବା ପାଇଁ ଟ୍ରମ୍ପ ପ୍ରଶାସନର ପ୍ରୟାସର ଏକ ଅଂଶ ଭାବେ ଶ୍ରୀ ଭ୍ୟାନ୍ସଙ୍କ ଯାତ୍ରାକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଆଇସିସି ମହିଳା ବିଶ୍ୱକପ୍ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି। ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 150 ରନ୍ରେ ପାକିସ୍ତାନକୁ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ ପ୍ରଥମେ 40 ଓଭର୍ରେ ସୀମିତ ରଖାଯାଇଥିଲା। ଟସ୍ ଜିତି ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଦକ୍ଷିଣ ଆଫ୍ରିକା 9 ୱିକେଟ୍ ବିନିମୟରେ 312 ରନ୍ ସଂଗ୍ରହ କରିଥିଲା। ଡିଏଲ୍ଏସ୍ ଅନୁଯାୟୀ ପାକିସ୍ତାନ ସମ୍ମୁଖରେ 234 ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ପାକିସ୍ତାନ 20 ଓଭର୍ରେ 7 ୱିକେଟ୍ ବିନିମୟରେ 83 ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଥିବା ବେଳେ ପାକିସ୍ତାନ ପ୍ରତିଯୋଗିତାରୁ ବାଦ୍ ପଡ଼ିଛି। ଚାରିଦିନିଆ କେରଳ ଗସ୍ତ ଅବସରରେ ଆଜି ସାବରିମାଳା ମନ୍ଦିର ପରିଦର୍ଶନ କରିବେ ରାଷ୍ଟ୍ରପତି। ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ଭାରତୀୟ ନୌସେନାର ଦ୍ୱିବାର୍ଷିକ କମାଣ୍ଡର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ। ନେପାଳରେ ସାଧାରଣ ନିର୍ବାଚନ ନିମନ୍ତେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରସ୍ତୁତି ଆରମ୍ଭ। ଏବଂ ଆଇସିସି ମହିଳା ବିଶ୍ୱକପ୍ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲିର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିଜୟୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।